ନମସ୍କାର, ଆକାଶବାଣୀ କଟ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭଦ୍ରକ ଜିଲ୍ଲା ଗସ୍ତରେ ଯାଇ ଆଜି ଅପରାହ୍ନରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ। ବଲାଙ୍ଗୀର ଜିଲ୍ଲାର ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ପ୍ରତିହତ କରିବା ଲକ୍ଷ୍ୟ ନେଇ 8ଟି ପ୍ରକଳ୍ପର ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ପ୍ରକାଶ ପାଇଲା ଜେଇ ଆଡଭାନ୍ସ ପରୀକ୍ଷା ଫଳ, କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ଏବଂ ରାଜ୍ୟର 11ଟି ଜିଲ୍ଲାକୁ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭଦ୍ରକ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଅପରାହ୍ନରେ ଭଦ୍ରକ ବ୍ଲକ ଅନ୍ତର୍ଗତ ରମ୍ଭିଳା ପଞ୍ଚାୟତର ଆରଡ଼ିପଦାଠାରେ ମୁଖ୍ୟମନ୍ତ୍ରୀ 14ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବା ସହ ଏକ ସାଧାରଣ ସଭାରେ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ ଆମ ସମ୍ଭାଦଦାତାଙ୍କୁ ସୂଚନା ଦେଇଛନ୍ତି। ବଲାଙ୍ଗୀର ଜିଲ୍ଲାର ଗ୍ରାମାଞ୍ଚଳଗୁଡ଼ିକରେ ପାନୀୟ ଜଳ ସମସ୍ୟା ଦୂର କରିବା ଲାଗି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି 100 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ 8ଟି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକର 6ଟି ସ୍ଥାନ ସମେତ ପାଟଣାଗଡ଼ ବ୍ଲକର 2ଟି ଗ୍ରାମରେ ସେହିସବୁ ପ୍ରକଳ୍ପର ଉଦ୍ଘାଟନ କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ପୁରୀ, ଭୁବନେଶ୍ୱର, ଭବାନୀପାଟଣା ଏବଂ ରାଇଘରରୁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା ଆରମ୍ଭ ହେବ। ସୂଚନା ଅନୁଯାୟୀ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବାରେ ପୁରୀରୁ ଅଯୋଧ୍ୟା, ଉଜ୍ଜୟିନୀ, ତିରୁପତି, ହାଇଦ୍ରାବାଦ, ଭିଲାଇକୁ ବସ୍ ଚାଲିବାକୁ ଥିବାବେଳେ ଭୁବନେଶ୍ୱରରୁ ବିଶାଖାପାଟଣା ଏବଂ ରାଇଘର ଓ ଭବାନୀପାଟଣାରୁ ହାଇଦ୍ରାବାଦକୁ ବସ୍ ଚାଲିବ। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବାର ଶୁଭାରମ୍ଭ କରିବେ। ବୁଧବାରଠାରୁ ସେହି ସବୁ ସ୍ଥାନଗୁଡ଼ିକୁ ବସ୍ ସେବା ଆରମ୍ଭ ହେବ। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟୁଡିଓର ଆଧୁନିକୀକରଣ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଦେଇଛନ୍ତି। କଳିଙ୍ଗ ଷ୍ଟୁଡିଓକୁ ଗତକାଲି ପରିଦର୍ଶନ ଯାଇ ମୁଖ୍ୟମନ୍ତ୍ରୀ ଏକ ସ୍ୱୟଂସମ୍ପୂର୍ଣ୍ଣ ଷ୍ଟୁଡିଓ ଭାବେ ବିକଶିତ କରିବା ପାଇଁ ଡିପିଆର୍ ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତର ବିକାଶ ଲାଗି କଳିଙ୍ଗ ଷ୍ଟୁଡିଓର ଆଧୁନିକୀକରଣ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ଅଂଶୀଦାରଙ୍କ ସହ ଆଲୋଚନା କରାଯାଇ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ 1980 ମସିହାରେ ସ୍ଥାପିତ ହୋଇଥିବା ଏହି ଷ୍ଟୁଡିଓ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ପୂର୍ବ ଭାରତର ଏକମାତ୍ର ଷ୍ଟୁଡିଓ ଭାବେ ଖ୍ୟାତି ଅର୍ଜନ କରିଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ସମର୍ଥ ବର୍ମା ପ୍ରମୁଖ ଏହି ଗସ୍ତରେ ଯାଇଥିଲେ। ଦେଶରେ ଏପର୍ଯ୍ୟନ୍ତ 3,961 ଜଣ କୋଭିଡ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ କେରଳରେ ସବୁଠାରୁ ଅଧିକ 1,435 ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ମହାରାଷ୍ଟ୍ରରେ 506, ଦିଲ୍ଲୀରେ 483 ଏବଂ ଓଡ଼ିଶାରେ 12 ଜଣ କୋଭିଡ୍ ସଂକ୍ରମଣ ରୋଗୀ ଥିବା ଜଣାପଡ଼ିଛି। ମନ୍ତ୍ରଣାଳୟର କୋଭିଡ୍ ଡ୍ୟାସ୍ବୋର୍ଡରୁ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀ, ତାମିଲନାଡୁ, କେରଳ ଏବଂ ମହାରାଷ୍ଟ୍ରରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ 2,188 ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଆକାଶବାଣୀ ସମ୍ଭାଦ ବିଭାଗକୁ ସୂଚନା ଦେଇ ନୂଆଦିଲ୍ଲୀସ୍ଥିତ ଡକ୍ଟର ରାମ ମନୋହର ଲୋହିଆ ହସ୍କିଟାଲର କୋଭିଡ୍ ବିଭାଗର ମୁଖ୍ୟ ଦାୟିତ୍ୱରେ ଥିବା ଡାକ୍ତର ପବନ କୁମାର କହିଛନ୍ତି ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। କୋଭିଡ୍ ସଂକ୍ରମଣ ନେଇ ଆତଙ୍କିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଜେଇ ଆଡଭାନ୍ସ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ସର୍ବଭାରତୀୟ ସ୍ତରରେ ରଜିତ ଗୁପ୍ତା ଶୀର୍ଷସ୍ଥାନ ହାସଲ କରିଛନ୍ତି। ଗତମାସ 18 ତାରିଖରେ ଅନୁଷ୍ଠିତ ପ୍ରଥମ ଏବଂ ଦ୍ୱିତୀୟ ପେପର ପରୀକ୍ଷାରେ ମୋଟ 1,80,442 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ହେଉଛି କଠିନ ପରିଶ୍ରମ ଏବଂ ନିଷ୍ଠାର ପ୍ରତିଫଳନ। ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କର ସେ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ବଲାଙ୍ଗୀରର ବିଭିନ୍ନ ଶୈବପୀଠରେ ଶୀତଳଷଷ୍ଠୀ ଯାତ୍ରା ସମ୍ପନ୍ନ ହୋଇଛି। ବଲାଙ୍ଗୀରର 11ଟି ଯାତ୍ରା କମିଟି ପକ୍ଷରୁ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇଥିଲା। ବିବାହ ଉତ୍ସବ ପରେ ଦେବଦମ୍ପତିଙ୍କର ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବଲାଙ୍ଗୀର ସହରର ବିଭିନ୍ନ ଶୈବପୀଠ ଗତକାଲି ପରିଦର୍ଶନ କରିଥିଲେ। ଶ୍ରୀ ସିଂହଦେଓ କହିଛନ୍ତି
ବଲାଙ୍ଗୀରବାସୀଙ୍କୁ ସମସ୍ତଙ୍କୁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛି, ତାଙ୍କ ସମସ୍ତଙ୍କ ମଙ୍ଗଳ କରନ୍ତୁ, ସମସ୍ତେ ସୁଖ ଶାନ୍ତିରେ ତାଙ୍କ ଜୀବନ ଜ୍ଞାପନ କରନ୍ତୁ। ଏବଂ ଏଇ ଯେଉଁ ପରମ୍ପରାକୁ ବଜାଇ ରଖିଛନ୍ ବଲାଙ୍ଗୀରବାସୀ ଶୀତଳ ଷଷ୍ଠୀର କାର୍ଯ୍ୟକ୍ରମ ଯେଉଁ ପ୍ରତିବର୍ଷ କରୁଛନ୍, ତାହାକୁ ଆଉ ଆଗାମୀ ଦିନରେ କେମିତି ଆଉ ବିସ୍ତାର ଆକାରରେ କରାଯାଇପାରିବ ତା ପାଇଁ ଆମେ ଯାହା କରିବା ଦରକାର ଉପରେ କାର୍ଯ୍ୟକାରୀ କରି ହଜାର ହଜାର ମନ୍ଦିର ଅଛି। ସବୁ ମନ୍ଦିରକୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ଯେତେ ଦୂର ହୋଇପାରିବ ଆମେ ତାକୁ ବ୍ୟବସ୍ଥା କରାଇବା।
ସୁବର୍ଣ୍ଣପୁରରେ ଶୀତଳଷଷ୍ଠୀ ମହୋତ୍ସବ ଆନନ୍ଦ ଉଲ୍ଲାସର ସହ ସମ୍ପନ୍ନ ହୋଇଛି। ବିବାହ ପରେ ଦେବଦମ୍ପତିଙ୍କୁ ହିମାଦ୍ରୀ ନଗରରୁ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ନିଆଯାଇଥିଲା। ପାରମ୍ପରିକ ଲୋକବାଦ୍ୟ ଲୋକନୃତ୍ୟରେ ଶୋଭାଯାତ୍ରା ବେଶ୍ ଆକର୍ଷଣୀୟ ହୋଇ ଉଠିଥିଲା। ଯୁକ୍ତ ତିନି ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନପତ୍ର ଦାଖଲ ଅବଧି ବୃଦ୍ଧି ପାଇଛି। ଆସନ୍ତା ବୁଧବାର ରାତି 11:45 ପର୍ଯ୍ୟନ୍ତ ନାମଲେଖା ଆବେଦନ କରାଯାଇପାରିବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ଏମ୍ଏଡ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ବୁଧବାର ଦିନ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଗତକାଲି ବିଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। 342 ପରୀକ୍ଷା କେନ୍ଦ୍ରରେ ପାଖାପାଖି 1,21,000 ପିଲା ପରୀକ୍ଷା ଦେଇଥିଲେ। ଉଭୟ ରେଗୁଲାର ବିଏଡ୍ ପାଠ୍ୟକ୍ରମ ଏବଂ ହିନ୍ଦୀ ବିଏଡ୍ ପାଠ୍ୟକ୍ରମ ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଛି। ରାୟଗଡ଼ାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ 24 ଅଭିଯୋଗର ସମାଧାନ କରାଯାଇଛି। ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 55 ଅଭିଯୋଗ ପଞ୍ଜିକୃତ ହୋଇଥିଲା। କେନ୍ଦ୍ରାପଡ଼ା ସଦର ମହକୁମାଠାରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ 152 ଅଭିଯୋଗର ଶୁଣାଣି ହୋଇଛି। 13 ଜଣଙ୍କୁ ଚିକିତ୍ସା ସହାୟତା ବାବଦରେ 67,000 ଟଙ୍କା ମଞ୍ଜୁର କରାଯାଇଛି। ଅଭିଯୋଗଗୁଡ଼ିକର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନନ୍ଦନକାନନରେ ଏକ ଧଳା ବାଘ ଛୁଆର ମୃତ୍ୟୁ ହୋଇଛି। ବାଘ କ୍ରିଷ୍ଣା ଏବଂ ବାଘୁଣୀ ରୂପାଠାରୁ ଗତ ନଭେମ୍ବର ମାସରେ ଏହି ମାଈ ଧଳା ବାଘ ଛୁଆଟି ଜନ୍ମଗ୍ରହଣ କରିଥିଲା। ତେବେ ଗତ ମାର୍ଚ୍ଚ ମାସରେ ସେ ଅସୁସ୍ଥ ହେବାରୁ ତାକୁ ସ୍ୱତନ୍ତ୍ର ଭାବରେ ରଖାଯାଇ ଚିକିତ୍ସା କରାଯାଉଥିଲା। ସୁସ୍ଥ ହେବା ପରେ ଏନ୍କ୍ଲୋଜର୍ରେ ଛଡ଼ାଯାଇଥିଲା। ତେବେ ପୁନର୍ବାର ଅସୁସ୍ଥ ହୋଇ ଗତକାଲି ହଠାତ୍ ତା'ର ମୃତ୍ୟୁ ହୋଇଛି। ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଓଡ଼ିଶା ରାଜ୍ୟ ବିଜେପି ଦଳୀୟ ବୈଠକ ଆଜି ଭୁବନେଶ୍ୱରସ୍ଥିତ ଦଳୀୟ ମୁଖ୍ୟାଳୟଠାରେ ଅନୁଷ୍ଠିତ ହୋଇଛି। ରାଜ୍ୟଶାଖା ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ମତ ବିନିମୟ ହୋଇଛି। କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କ 11 ପୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ପାଳନ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏହି ବୈଠକରେ ଦଳର ରାଜ୍ୟ ତଥା ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ। ଭଦ୍ରକ ଜିଲ୍ଲାରେ ରବି ଧାନ ବିକ୍ରି ଅବସରରେ ଚାଷୀଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ଥର 40,000 କ୍ୱିଣ୍ଟାଲ ରବି ଧାନ କ୍ରୟ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ 2,000 ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି। ଇତିମଧ୍ୟରେ ଜିଲ୍ଲାର ଧାମନଗର ସେବା ସମବାୟ ସମିତି କାର୍ଯ୍ୟାଳୟଠାରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ରବି ଧାନମଣ୍ଡିର ଶୁଭାରମ୍ଭ କରିଥିଲେ। ଧାନ କ୍ରୟ ନେଇ ସମବାୟ କର୍ମକର୍ତ୍ତା ଏବଂ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିବା ଆମ ଭଦ୍ରକ ସମ୍ବାଦଦାତା ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଲାଞ୍ଜିପଲ୍ଲୀର ମା' ତାରାଦେବୀଙ୍କ ଯାତ୍ରା 16 ଦିନରେ ପହଞ୍ଚଥିବା ବେଳେ ରଥ ଏବଂ କଳାକୁଞ୍ଜଗୁଡ଼ିକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କର ଭିଡ଼ ଜମି ରହିଛି। ଅସ୍ଥାୟୀ ମଣ୍ଡପରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମା'ଙ୍କ ଦର୍ଶନ କରୁଛନ୍ତି। ରାତିରେ ମା'ଙ୍କ ଘଟ ଅସ୍ଥାୟୀ ମଣ୍ଡପରୁ ବାହାରି ରାଜାଖୁଆଡ଼କୁ ଯାଇ ରାଜାଙ୍କ ଘରେ ଭୋଗ ପାଇବା ପରେ ସେଠାରୁ ବ୍ରାହ୍ମଣ ସାହି ଏବଂ ରାଧାକାନ୍ତ ମଠ ସାହି, କାଳେଞ୍ଜୀ ସାହି ଆଦି ବିଭିନ୍ନ ସାହି ପରିକ୍ରମା କରି କାଞ୍ଜିଆଜ୍ଞା ମନ୍ଦିରରେ ମା'ଙ୍କ ଭୋଗ ଗ୍ରହଣ କରିବା ପରେ ଅସ୍ଥାୟୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ରାଜ୍ୟର 11 ଜିଲ୍ଲାରେ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ପ୍ରବଳ ଗରମ ଏବଂ ଗୁଳୁଗୁଳି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଏବଂ ଗଜପତି। କେତେକ ଅଞ୍ଚଳରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ତାପମାତ୍ରା ହ୍ରାସ ପାଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭଦ୍ରକ ଜିଲ୍ଲା ଗସ୍ତରେ ଯାଇ ଆଜି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ। ବଲାଙ୍ଗୀର ଜିଲ୍ଲାର ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ପ୍ରତିହତ କରିବା ଲକ୍ଷ୍ୟ ନେଇ 8 ପ୍ରକଳ୍ପର ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ପ୍ରକାଶ ପାଇଲା ଜେଇ ଆଡ଼ଭାନ୍ସ ପରୀକ୍ଷା ଫଳ। କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟର 11 ଜିଲ୍ଲାକୁ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।